ମାର୍କ ପାଞ୍ଚ ପର୍ବ ଏକ ପଦରୁ କୋଡ଼ିଏ ପଦ, ଯାକୁବ ଚାରି ପର୍ବ ସାତ ପଦ।
ଫଟୁ ନମ୍ବର ଏକତିଶ। ଖରାପ ତାକତଲେ ବାନ୍ଧ ତୋହାରା। ଦିନାଇ ଗୋଟୁକ ଲୋକ ଖରାପ ତାକତେ ବାନ୍ଧି ହେଉଁ ରହିଲୋ। ହୁନ୍ ଖାକତ ମାନେ ଏତକ ବଲୱାନ ରହିଲା ଯେ ହୁନାକେ ରସି କି ସିଖଲାଏ ବି ବାନ୍ଧୁକ ନାହିଁ ସକତ ରହିଁ। ଯୀଶୁ ହୁନ୍ ଖରାପ ତାକତ ମାନକେ ହୁନ୍ ଲୋକ ଯୋ ଗାଗଡ଼ଲେ ନିଙ୍ଗୁନ ଜାତ କାଜ ଗୁଠିଆଲା, ଆଉ ହୁମାନେ ନିଙ୍ଗୁନ ଗଲା ହୁନ୍ ଲୋକ ହୁନ୍ ଖରାପ ତାକତ ଚୋ ବନ୍ଧନଲେ ବାଞ୍ଚଲା। ହୁନ୍ ହୁଥାକେ ଯାହୁନ୍ ହୁନାଚ ସଙ୍ଗ ମାନକେ ଯୀଶୁ କାଏଁ ଗୋଠିଆତ ରହିଲୋ, ହୁନ୍ ଗୋଟକେ ଗୋଠିଆଲା। ଯୀଶୁ କେତକ ଲୋକକେ ଖରାପ ତାକତଲେ ବଞ୍ଚାଉ ନାହିଁ। ସୈତାନ ଆଉ ଖରାପ ଶକ୍ତି ହୁନାଚୋ ଗୋଟ ମାନତେ ହେଉକ ସକେଇ କି ତୁଇ ଗୋଟକ ବିଶ୍ୱାସୀ, ଆଉ ତୁଇ ବି ଖରାପ ତାକତ କା ଯେ ହଇରାନ ହେତା ହେସ। ମନେ ଥେଉର ତୁଇ ବି ସତ ମହାପ୍ରଭୁ ଚୋ ବେଟା ଶୁନ, ତୁଚୋ ଜିଉଏ ସୈତାନ କା ଯେ କାହିଁ ଡେରା ନିହାଏ। ସୈତାନ କେ ତାହାଞ୍ଚୁ ଭିତର କେ ଏଉକେ ନିଦାହାସ, ଆଉ ହୁନ୍ ଖରାପ ତାକତ ମାନକେ ତାହାଞ୍ଚୁ ନିଙ୍ଗଲେ ଧୂରକେ ଜାତ କା ଯେ ବଲୱାନ ପ୍ରଭୁ ନିଂ ଧ୍ୟାନ କରା। ଦୁସରା ବିଶ୍ୱାସୀ ମାନକେ ତୁହାଞ୍ଚ ସଙ୍ଘେ ଧ୍ୟାନ କରତ କା ଯେ ମନାୱା। ତୁହାନ ଜେଲକ ପାହାର ହୁନାକେ ମାନାଇ ଦେ, ହୁଲକେ ପାହାର ହୁନାଚ ତାକତ ତୁହାନକେ ବଞ୍ଚାଇ ଦେ, ଆଉ ସୈତାନ ତାହାଞ୍ଚୋ କାହିଁଚ ନକ୍ସାନ କରୁକ ନସ୍କେ।